ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ଅଞ୍ଚଳ ସିଆଚେନ୍ ପରିଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଇସ୍ରାଏଲ୍ ଏବଂ ହିଜବୁଲ୍ଲା ମଧ୍ୟରେ ବୃଦ୍ଧି ପାଉଥିବା ସଂଘର୍ଷକୁ ଦୃଷ୍ଟିରେ ରଖି ଭାରତୀୟ ନାଗରିକମାନଙ୍କୁ ଲେବାନନ୍ ଯାତ୍ରା ନ କରିବା ଲାଗି ପରାମର୍ଶ ଜାରି। ବିଜେପି ଏକ ଗଣତାନ୍ତ୍ରିକ ଦଳ ଏବଂ ଏହା ଆଦର୍ଶବାଦ ଉପରେ ବିଶ୍ୱାସ କରେ ବୋଲି କହିଲେ ଦଳୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଲାଗି ପ୍ରଚାର କାର୍ଯ୍ୟ ଜୋରଦାର ଏବଂ ଅରୁଣାଚଳ ପ୍ରଦେଶ ଓ ନାଗାଲାଣ୍ଡର କେତେକ ଜିଲ୍ଲାରେ ସୁରକ୍ଷାବଳ ସ୍ୱତନ୍ତ୍ର ଅଧିକାର ଅଧିନିୟମ ଆପ୍ସା ଅବଧି 6 ମାସ ବୃଦ୍ଧି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସିଆଚେନ୍ ବେସ୍ କ୍ୟାମ୍ପ ଗସ୍ତ କରିଛନ୍ତି। ସେଠାରେ ଥୋସେ ଏୟାରଫିଲ୍ଡରେ ପହଞ୍ଚିବା ପରେ ଲଦାଖର ଉପରାଜ୍ୟପାଳ ବ୍ରିଗେଡିୟର ଡକ୍ଟର ବିଡି ମିଶ୍ରା ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ। ଏହି ଗସ୍ତ କାଳରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସେଠାରେ ଅବସ୍ଥାପିତ ସେନା ଅଧିକାରୀ ତଥା ଯବାନମାନଙ୍କ ସହିତ ବାର୍ତ୍ତାଳାପ କରିବାର କାର୍ଯ୍ୟକ୍ରମ ରହିଛି। ଲଦାଖ କେନ୍ଦ୍ରଶାସିତ ଅଞ୍ଚଳରେ ଅବସ୍ଥାପିତ ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ଅଞ୍ଚଳ ସିଆଚେନ୍ ଗସ୍ତ କରିବାରେ ଶ୍ରୀମତୀ ମୁର୍ମୁ ହେଉଛନ୍ତି ତୃତୀୟ ଭାରତୀୟ ରାଷ୍ଟ୍ରପତି। ପୂର୍ବରୁ 2004 ମସିହା ଏପ୍ରିଲ୍ ମାସରେ ତତ୍କାଳୀନ ରାଷ୍ଟ୍ରପତି ଡକ୍ଟର ଏପିଜେ କଲାମ ଏବଂ 2018 ମେ ମାସରେ ରାମନାଥ କୋବିନ୍ଦ ଏହି ବେସ୍ କ୍ୟାମ୍ପ ପରିଦର୍ଶନ କରିଥିଲେ। ଅପରେସନ୍ ମେଘଦୂତ ଅଧୀନରେ ଭାରତୀୟ ସେନା 1984 ମସିହା ଏପ୍ରିଲ୍ 13 ତାରିଖରେ ଏହି ଅଞ୍ଚଳକୁ ନିଜର ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିଥିଲା। ଇସ୍ରାଏଲ୍ ଏବଂ ହିଜବୁଲ୍ଲା ମଧ୍ୟରେ ବୃଦ୍ଧି ପାଉଥିବା ସଂଘର୍ଷକୁ ଦୃଷ୍ଟିରେ ରଖି ବେରୁଟ୍ସ୍ଥିତ ଭାରତୀୟ ଦୂତାବାସ ସେଠାରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ ଲେବାନନ୍ ଯାତ୍ରା ନ କରିବା ଲାଗି ପରାମର୍ଶ ଦେଇଛି। ଯେତେ ଶୀଘ୍ର ସମ୍ଭବ ନାଗରିକମାନଙ୍କୁ ଲେବାନନ୍ରୁ ଫେରିଆସିବା ପାଇଁ ଦୂତାବାସ କହିଛି। ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ପଶ୍ଚିମାଞ୍ଚଳ ଏସୀୟ ଦେଶଗୁଡ଼ିକୁ ଯାତ୍ରା ନ କରିବା ପାଇଁ ଦୂତାବାସ ପକ୍ଷରୁ ସତର୍କତା ଜାରି କରାଯାଇଥିବା ବେଳେ ଲେବାନନ୍ରେ ଥିବା ଭାରତୀୟମାନଙ୍କୁ ଫେରିଆସିବା ଲାଗି ପରାମର୍ଶ ଦିଆଯାଇଛି। ଯେଉଁ ଲୋକମାନେ କୌଣସି କାରଣ ଯୋଗୁଁ ସେଠାରେ ଅଟକି ରହିଛନ୍ତି ସେମାନଙ୍କୁ ଅଧିକ ସତର୍କ ରହିବାକୁ ଏବଂ ବାହାରକୁ ନ ଯିବା ପାଇଁ ଦୂତାବାସ ପକ୍ଷରୁ କୁହାଯାଇଛି। ଆବଶ୍ୟକ ସ୍ଥଳେ ଦୂତାବାସ ସହ ସମ୍ପର୍କରେ ରହିବା ଲାଗି ପରାମର୍ଶ ଦିଆଯାଇଛି। ଲେବାନନରେ ଇସ୍ରାଏଲ୍ ଆକ୍ରମଣ ଯୋଗୁଁ 50 ଜଣ ଶିଶୁଙ୍କ ସମେତ 558 ଜଣଙ୍କର ମୃତ୍ୟୁ ଘଟିଛି। ଏହି ଆକ୍ରମଣରେ 1835 ଜଣ ଆହତ ହୋଇଛନ୍ତି। ହିଜବୁଲ୍ଲା ମଧ୍ୟ ଇସ୍ରାଏଲ୍ ଉପରେ ରକେଟ୍ ଆକ୍ରମଣ କରିଥିବା ସୂଚନା ମିଳିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏସିଆନ୍ ଇନ୍ଫ୍ରାଷ୍ଟ୍ରକ୍ଚର ଇନ୍ଭେଷ୍ଟମେଣ୍ଟ ବ୍ୟାଙ୍କ ଏଆଇଆଇବିର ପରିଚାଳନା ମଣ୍ଡଳୀର 9ମ ବାର୍ଷିକ ବୈଠକ ଅବସରରେ ଉଜ୍ବେକିସ୍ତାନ ରାଷ୍ଟ୍ରପତି ସୌକତ୍ ମିର୍ଜିୟୋୟେବ୍ଙ୍କ ସହ ଗତକାଲି ସମରକନ୍ଦରେ ସାକ୍ଷାତ ଆଲୋଚନା କରିଛନ୍ତି। ଏହି ଆଲୋଚନା କାଳରେ ଶ୍ରୀମତୀ ସୀତାରମଣ ଉଜ୍ବେକିସ୍ତାନ ରାଷ୍ଟ୍ରପତିଙ୍କୁ ବିଭିନ୍ନ ବୈଠକ ସମ୍ପର୍କରେ ଅବଗତ କରାଇଥିଲେ। ଡିଜିଟାଲ୍ ଜ୍ଞାନକୌଶଳ, ଫିନ୍ଟେକ୍, କୃତ୍ରିମ ବୁଦ୍ଧିମତା, ନବୀକରଣୀୟ ଶକ୍ତି, ସ୍ୱାସ୍ଥ୍ୟ ଏବଂ ଫାର୍ମା କ୍ଷେତ୍ରରେ ସହଯୋଗ ବୃଦ୍ଧି ନିମନ୍ତେ ଉଭୟ ଦେଶ ମଧ୍ୟରେ ଆଲୋଚନା ହୋଇଛି। ଅର୍ଥମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି ଦୁଇ ଦେଶର ଛାତ୍ରଛାତ୍ରୀ, ପର୍ଯ୍ୟଟକ ଏବଂ ବ୍ୟବସାୟୀମାନଙ୍କ ନିମନ୍ତେ ଫିନ୍ଟେକ୍ କ୍ଷେତ୍ରରେ ସହଯୋଗ ସୁବିଧାଜନକ ହେବ। ଶ୍ରୀମତୀ ସୀତାରମଣ କହିଛନ୍ତି ଭାରତ ଉଜ୍ବେକିସ୍ତାନର ଉଦ୍ୟମକୁ ପ୍ରଶଂସା କରୁଛି ଏବଂ ଉଭୟ ଦେଶ ଜଳବାୟୁ ସମସ୍ୟା ସମାଧାନ ଦିଗରେ ଆଗାମୀ ଦିନରେ ମିଳିତ ଭାବେ କାର୍ଯ୍ୟ କରିବାର ସମ୍ଭାବନା ପ୍ରକାଶ ପାଇଛି। ରାଷ୍ଟ୍ରପତି ମିର୍ଜିୟୋୟେବ୍ କହିଛନ୍ତି ଭାରତ ଏବଂ ଉଜ୍ବେକିସ୍ତାନ ମଧ୍ୟରେ ଦୃଢ଼ ଐତିହାସିକ ସମ୍ପର୍କ ରହିଛି ଏବଂ ଏହାକୁ ଆହୁରି ଦୃଢ଼ କରିବା ଲାଗି ଉଜ୍ବେକିସ୍ତାନ ସମର୍ଥନ କରିବ। ବିଜେପି ଏକ ଗଣତାନ୍ତ୍ରିକ ଦଳ ଏବଂ ଏହା ଆଦର୍ଶବାଦ ଉପରେ ବିଶ୍ୱାସ କରେ ବୋଲି ବିଜେପି ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା କହିଛନ୍ତି। ଭୁବନେଶ୍ୱରଠାରେ ଆୟୋଜିତ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶ୍ରୀ ନଡ୍ଡା ନୂତନ ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଦେଶର ଏକମାତ୍ର ରାଜନୈତିକ ଦଳ ଭାବେ ବିଜେପି ସମସ୍ତଙ୍କ ସମର୍ଥନ ହାସଲ କରିଛି। ଅନ୍ୟ ରାଜନୈତିକ ଦଳଗୁଡ଼ିକୁ ସମାଲୋଚନା କରି ଶ୍ରୀ ନଡ୍ଡା କହିଛନ୍ତି ବିଜେପିର ସଦସ୍ୟ ସଂଗ୍ରହ ପ୍ରକ୍ରିୟା ଅନ୍ୟ ରାଜନୈତିକ ଦଳଗୁଡ଼ିକ ତୁଳନାରେ ସମ୍ପୂର୍ଣ୍ଣ ସ୍ୱଚ୍ଛ। ଶ୍ରୀ ନଡ୍ଡା ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସେ ରାଜ୍ୟରେ ସଂଗଠନର ବିକାଶ ନେଇ ଦଳୀୟ ସଦସ୍ୟମାନଙ୍କ ସହ ଆଲୋଚନା କରିବେ। ପରେ ଶ୍ରୀ ନଡ୍ଡା ରାଜ୍ୟ ବିଜେପି ଅଧ୍ୟକ୍ଷଙ୍କ ସମେତ ମନ୍ତ୍ରୀ, ବିଧାୟକ, ସାଂସଦ ଏବଂ ପଦାଧିକାରୀମାନଙ୍କ ସହ ବିଚାର ବିମର୍ଶ କରିବାର କାର୍ଯ୍ୟକ୍ରମ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଛି। ବିଜେପିର ପ୍ରଚାର ଅଭିଯାନ ଲାଗି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଜାମ୍ମୁରେ ପହଞ୍ଚବେ। ଶ୍ରୀ ଶାହା ଜାମ୍ମୁର କଠୁଆ ଏବଂ ଉଦ୍ଧମପୁର ଜିଲ୍ଲାରେ ଚାରିଟି ର୍ୟାଲିକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା 28ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପ୍ରଚାର ଲାଗି ଜାମ୍ମୁ ଗସ୍ତ କରିବେ। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଗତକାଲି ଜାମ୍ମୁରେ ଲୋକମାନଙ୍କ ସହ ଆଲୋଚନା କରି କଂଗ୍ରେସ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି। ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି ମଧ୍ୟ ଗତକାଲି ଜାମ୍ମୁରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ରୋଡ୍ ଶୋ କରିଥିଲେ। କେନ୍ଦ୍ରଶାସିତ ପ୍ରଦେଶରେ ଅନ୍ତିମ ଚରଣ ନିର୍ବାଚନ ସମସ୍ତ ରାଜନୈତିକ ଦଳଗୁଡ଼ିକ ପାଇଁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଶେଷ ପର୍ଯ୍ୟାୟରେ ଅକ୍ଟୋବର 1ରେ 40ଟି ବିଧାନସଭା ଆସନ ପାଇଁ ମତଦାନ ହେବ। ଏଥିରେ ଜାମ୍ମୁର 24ଟି ଏବଂ କାଶ୍ମୀରର 16ଟି ବିଧାନସଭା ଆସନ ରହିଛି। ଷ୍ଟିଲ୍ ଏବଂ ଭାରି ଉଦ୍ୟୋଗ ମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ଆଜି ମା ପାଇଁ ଗଛଟିଏ ଅଭିଯାନରେ ଦିଲ୍ଲୀରେ ଚାରାରୋପଣ କରିଛନ୍ତି। ସମ୍ଭାଦଦାତାମାନଙ୍କ ସହ ଆଲୋଚନା ସମୟରେ ଶ୍ରୀ କୁମାରସ୍ୱାମୀ କହିଛନ୍ତି, ଯେଉଁଠାରେ ବି ସରକାର ଷ୍ଟିଲ୍ ଉଦ୍ୟୋଗ ସ୍ଥାପନ କରୁଛନ୍ତି ସେଠାରେ ଅଙ୍ଗାରକାମ୍ଳ ନିର୍ଗମନ ନିମନ୍ତେ ସବୁଜିମା ସୃଷ୍ଟି ଉପରେ ଗୁରୁତ୍ୱ ଦେଉଛନ୍ତି। ସେ କହିଛନ୍ତି, ଏହାଦ୍ୱାରା ଭାରତ ପ୍ୟାରିସ୍ ଚୁକ୍ତି ଅନୁଯାୟୀ 2030 ମସିହା ସୁଦ୍ଧା ଶୂନ୍ୟ ଅଙ୍ଗାରକ ନିର୍ଗମନ ଦେଶ ହେବା ଲକ୍ଷ୍ୟ ପୂରଣ କରିପାରିବ। ଅରୁଣାଚଳ ପ୍ରଦେଶର 3ଟି ଜିଲ୍ଲା ଏବଂ ନାମସାଲ ଜିଲ୍ଲାର କେତେକ ଭାଗରେ ସୁରକ୍ଷାବଳ ସ୍ୱତନ୍ତ୍ର ଅଧିକାର ଅଧିନିୟମ ଆପ୍ସା 6 ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅକ୍ଟୋବର 1ରୁ ଏହି ସ୍ୱତନ୍ତ୍ର ଅଧିନିୟମକୁ ଆହୁରି 6 ମାସ ବୃଦ୍ଧି କରିଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଅରୁଣାଚଳ ପ୍ରଦେଶର ତିରପ, ଚାଙ୍ଗଲାଙ୍ଗ ଏବଂ ଲୋକଡିଙ୍ଗ ଜିଲ୍ଲା ଏବଂ ନାମସାଇ ଜିଲ୍ଲାର ନାମସାଇ, ମହାଦେବପୁର ଏବଂ ଚୌଖମ୍ ପୁଲିସ୍ ଷ୍ଟେସନ ଅନ୍ତର୍ଗତ ଅଞ୍ଚଳଗୁଡ଼ିକୁ ଅଶାନ୍ତ ଘୋଷଣା କରାଯାଇଛି। ସେହିପରି ନାଗାଲାଣ୍ଡର 8ଟି ଜିଲ୍ଲା ସମେତ 5ଟି ଜିଲ୍ଲାର କେତେକ ଅଞ୍ଚଳରେ 6 ମାସ ପର୍ଯ୍ୟନ୍ତ ଆପ୍ସା ବୃଦ୍ଧି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଉଛି ଦିମାପୁର, ନ୍ୟୁଲ୍ୟାଣ୍ଡ, ଚୁମୌକେଦିମା, ମୌନ, ନୋକ୍ଲାକ୍, ଫେକ୍ ଏବଂ ପରେନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାରାଷ୍ଟ୍ର ଗସ୍ତ କରି 22,600 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ଏହି ଅବସରରେ ଶ୍ରୀ ମୋଦି ପୁନେଠାରେ ଜିଲ୍ଲା ଅଦାଲତରୁ ସ୍ୱାଗେଟ୍ ପର୍ଯ୍ୟନ୍ତ ଚାଲିବାକୁ ଥିବା ମେଟ୍ରୋ ଟ୍ରେନ୍କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ। ସେହିଭଳି ସୁପର କମ୍ପ୍ୟୁଟିଂ ବୈଷୟିକ ଜ୍ଞାନ କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରାଇବା ଦିଗରେ ନିଜର ପ୍ରତିଶ୍ରତିବଦ୍ଧତା ବଜାୟ ରଖିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ପ୍ରାୟ 130 କୋଟି ଟଙ୍କାର 3ଟି ପରମରୁଦ୍ର ସୁପର କମ୍ପ୍ୟୁଟର ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ। ଏହି ସୁପର କମ୍ପ୍ୟୁଟରଗୁଡ଼ିକ ଜାତୀୟ ସୁପର କମ୍ପ୍ୟୁଟିଂ ମିଶନ ଅଧୀନରେ ସ୍ୱଦେଶ ଜ୍ଞାନକୌଶଳରେ ବିକଶିତ କରାଯାଇଛି। ବିଭିନ୍ନ ଅଗ୍ରଣୀ ବୈଜ୍ଞାନିକ ଗବେଷଣାତ୍ମକ କାର୍ଯ୍ୟରେ ସହାୟତା କରିବା ଲାଗି ଏହି ସୁପର କମ୍ପ୍ୟୁଟରଗୁଡ଼ିକୁ ପୁଣେ, ଦିଲ୍ଲୀ ଓ କୋଲକାତାରେ ସ୍ଥାପନ କରାଯାଇଛି। ଆମେରିକା, ଫ୍ରାନ୍ସ ଏବଂ ଅନ୍ୟ କେତେକ ସହଯୋଗୀ ଦେଶ ଇସ୍ରାଏଲ୍ ଏବଂ ହିଜବୁଲା ମଧ୍ୟରେ ବୃଦ୍ଧି ପାଉଥିବା ସଂଘର୍ଷକୁ ଦୃଷ୍ଟିରେ ରଖି ଇସ୍ରାଏଲ୍ ଲେବାନନ୍ ସୀମାରେ 21-ଦିନିଆ ଯୁଦ୍ଧବିରାମ ତୁରନ୍ତ ଲାଗୁ କରିବା ଲାଗି ଆହ୍ୱାନ ଦେଇଛନ୍ତି। ଆମେରିକା, ଫ୍ରାନ୍ସ, ୟୁରୋପୀୟ ସଂଘ, ଜର୍ମାନ, ସାଉଦି ଆରବ, କତାର ଏବଂ ୟୁଏଇ ସମେତ ଅନ୍ୟ କେତେକ ସହଯୋଗୀ ଦେଶଗୁଡ଼ିକ ପକ୍ଷରୁ ଏହି ବିଷୟ ଘୋଷଣା କରାଯାଇଛି। ସମ୍ପୃକ୍ତ ଦେଶଗୁଡ଼ିକ କହିଛନ୍ତି, ଇସ୍ରାଏଲ୍ ଏବଂ ଲେବାନନ୍ର ସରକାର ଏହି ଅସ୍ଥାୟୀ ଯୁଦ୍ଧବିରତିକୁ ତୁରନ୍ତ ଅନୁମତି ଦେବା ଆବଶ୍ୟକ। କେନ୍ଦ୍ର ଔଷଧ ମାନକ ନିୟନ୍ତ୍ରଣ ସଂଗଠନ 50ରୁ ଅଧିକ ଔଷଧର ମାନ ସ୍ୱୀକୃତ ମାନକଠାରୁ କମ୍ ରହିଥିବା ମାସିକ ରିପୋର୍ଟରେ ପ୍ରକାଶ କରିଛି, ଫଳରେ ସେହିସବୁ ଔଷଧର ବ୍ୟବହାର ନେଇ ଚିନ୍ତା ପ୍ରକାଶ ପାଇଛି। ସେହିସବୁ ଔଷଧ ମଧ୍ୟରେ ପାରାସିଟାମଲ, ଭିଟାମିନ୍ ବି କମ୍ପ୍ଲେକ୍ସ, କ୍ୟାଲସିୟମ୍ ଏବଂ ଭିଟାମିନ୍ D3 ରହିଛି। ବିଭିନ୍ନ କମ୍ପାନୀଗୁଡ଼ିକ ଦ୍ୱାରା ଏହିସବୁ ଔଷଧ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ଶ୍ରୀଲଙ୍କାରେ ନଭେମ୍ବର 14ରେ ହେବାକୁ ଥିବା ସଂସଦୀୟ ନିର୍ବାଚନ ନିମନ୍ତେ ନିର୍ବାଚନ ଆୟୋଗ ସିଟ୍ ଆବଶ୍ଚନ କରିଛନ୍ତି। 22ଟି ଜିଲ୍ଲାରେ ଗମ୍ପାହାକୁ ସର୍ବାଧିକ 19ଟି ଆସନ ଦିଆଯାଇଥିବା ବେଳେ ତ୍ରିଙ୍କୋମାଳିକୁ 4ଟି ଆସନ ଦିଆଯାଇଛି। ମୋଟ 225ଟି ଆସନ ପାଇଁ ଜିଲ୍ଲା, ପ୍ରାନ୍ତୀୟ ଆସନ ଏବଂ ରାଷ୍ଟ୍ରୀୟ ସୂଚୀ ଅନୁଯାୟୀ ଆସନ ଆବଶ୍ଚନ କରାଯାଇଛି। ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ଅଞ୍ଚଳ ସିଆଚେନ୍ ପରିଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଇସ୍ରାଏଲ୍ ଏବଂ ହିଜବୁଲା ମଧ୍ୟରେ ବୃଦ୍ଧି ପାଉଥିବା ସଂଘର୍ଷକୁ ଦୃଷ୍ଟିରେ ରଖି ଭାରତୀୟ ନାଗରିକମାନଙ୍କୁ ଲେବାନନ୍ ଯାତ୍ରା ନ କରିବା ଲାଗି ପରାମର୍ଶ ଜାରି। ବିଜେପି ଏକ ଗଣତାନ୍ତ୍ରିକ ଦଳ ଏବଂ ଏହା ଆଦର୍ଶବାଦ ଉପରେ ବିଶ୍ୱାସ କରେ ବୋଲି କହିଲେ ଦଳୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଲାଗି ପ୍ରଚାର କାର୍ଯ୍ୟ ଜୋରଦାର। ଏବଂ ଅରୁଣାଚଳ ପ୍ରଦେଶ ଓ ନାଗାଲାଣ୍ଡର କେତେକ ଜିଲ୍ଲାରେ ସୁରକ୍ଷାବଳ ସ୍ୱତନ୍ତ୍ର ଅଧିକାର ଅଧିନିୟମ ଆପ୍ସା ଅବଧି 6 ମାସ ବୃଦ୍ଧି। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ଲଗ୍ଇନ୍ କରିପାରିବେ newsonair.gov.in।